ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି। ବାପ୍ ସ୍ୱେଚ୍ଛାସେବୀମାନଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ 85 ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଓ 28 ନବୋଦୟ ବିଦ୍ୟାଳୟ ଖୋଲିବା ଲାଗି କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି। ଯକ୍ଷ୍ମା ରୋଗର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଆଜି ପଞ୍ଚକୁଲାଠାରେ 100 ଦିନ ବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ଜୁନିୟର ମହିଳା ହକି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଓମାନର ମସ୍କାଟଠାରେ ଆରମ୍ଭ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାରେ 6400 କୋଟିରୁ ଅଧିକ ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ବାଙ୍ଗିରିପୋଷି ଗୋରୁମହିଷାଣୀ, ବୁଢ଼ାମରା ଚାକୁଳିଆ ଏବଂ ବାଦାମପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦଣ୍ଡାବୋସ୍ ଏୟାରଷ୍ଟ୍ରିପ୍ ଓ ଉପମଣ୍ଡଳୀୟ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ବୋଚା ସନ୍ନ୍ୟାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା ବାପ୍ ସ୍ୱେଚ୍ଛାସେବୀମାନଙ୍କର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଉପସ୍ଥିତ ରହିବେ। ବିଶ୍ୱବ୍ୟାପୀ 30 ଦେଶର 1,00,000 ଉର୍ଦ୍ଧ ବାପ୍ ସ୍ୱେଚ୍ଛାସେବୀ ଏହି ସମାରୋହରେ ଅଂଶଗ୍ରହଣ କରିବେ। ଏହି ସ୍ୱେଚ୍ଛାସେବୀମାନଙ୍କ ବିଭିନ୍ନ କ୍ଷେତ୍ରରେ ଅବଦାନ ଓ ତ୍ୟାଗ ସମ୍ପର୍କରେ ଉତ୍ସବରେ ଉପସ୍ଥାପନ କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗସ୍ତରେ ଗୁଜରାଟ ଯିବେ। ପୂର୍ବାହ୍ନରେ ଶ୍ରୀ ଶାହା ଅହମ୍ମଦାବାଦଠାରେ ଗ୍ଲୋବାଲ୍ ହସ୍ପିଟାଲର ଉଦ୍ଘାଟନ କରିବା ପରେ ଗୁଜରାଟ ଲୋକସେବା ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଯୋଗଦେବେ। ସନ୍ଧ୍ୟାରେ ଶ୍ରୀ ଶାହା ଅହମ୍ମଦାବାଦଠାରେ ଆୟୋଜିତ ହେବାକୁ ଥିବା ବାପ୍ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ 85 ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଲାଗି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କର୍ଣ୍ଣାଟକର ଶିଭମେଘଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏଥିସହିତ ସମ୍ପ୍ରସାରଣ କରାଯିବ। ଏଥିଲାଗି ପ୍ରାୟ 5,872 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା ଦ୍ୱାରା ଦେଶବ୍ୟାପୀ ପ୍ରାୟ 82,560 ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରାଯାଇପାରିବ। ଏହିସବୁ ବିଦ୍ୟାଳୟରେ 5,388 ନିୟମିତ ପଦବୀ ମଧ୍ୟ ପୂରଣ କରାଯିବ। ବର୍ତ୍ତମାନ ମସ୍କୋ, କାଠମାଣ୍ଡୁ ଓ ତେହେରାନଠାରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ମୋଟ 1,256 ଏହି ବିଦ୍ୟାଳୟ କାର୍ଯ୍ୟ କରୁଛି। ଏଥିରେ ମୋଟ 13,56,000 ବିଦ୍ୟାର୍ଥୀ ପାଠ ପଢ଼ୁଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଦେଶର ଯେଉଁସବୁ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ନାହିଁ ସେଠାରେ 28 ନୂତନ ବିଦ୍ୟାଳୟ ଖୋଲାଯିବ। ଏହି 28 ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି 2,369 କୋଟି 82 ଲକ୍ଷ ଟଙ୍କା ବ୍ୟୟଟକଳ କରାଯାଇଛି। ଏହାଦ୍ୱାରା 15,680 ଶିକ୍ଷାର୍ଥୀ ଉପକୃତ ହେବେ ଓ ସେଠାରେ 1,316 ନିୟମିତ ପଦବୀ ମଧ୍ୟ ପୂରଣ କରାଯିବ। ବର୍ତ୍ତମାନ ଦେଶବ୍ୟାପୀ ମୋଟ 661 ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ 653 କାର୍ଯ୍ୟ କରୁଛି। ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟଗୁଡ଼ିକୁ ପିଏମ୍ଶ୍ରୀ ବିଦ୍ୟାଳୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଜାତୀୟ ଶିକ୍ଷାନୀତି 2020ର ସଫଳ କାର୍ଯ୍ୟକାରିତା ସହ ଦୃଷ୍ଟାନ୍ତମୂଳକ ବିଦ୍ୟାଳୟ ଭାବେ ପ୍ରତିପାଦିତ ହୋଇପାରିଛି ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳଷ୍ଟେସନର ନବନିର୍ମିତ ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନର ଉଦ୍ଘାଟନ କରିବେ। ଏହାଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଯାତ୍ରୀମାନଙ୍କ ନିରବଚ୍ଛିନ୍ନ ଯାତ୍ରା ସୁବିଧାଜନକ ହେବା ସହିତ ନିରାପତ୍ତାକୁ ବହୁଗୁଣିତ କରିବ। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ସହିତ ବିଶ୍ୱସ୍ତରୀୟ ରେଳ ନେଟୱାର୍କ ନିର୍ମାଣ, ପୂର୍ବାଞ୍ଚଳର ବିକାଶ ଓ ଢାଞ୍ଚାମୂଳକ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଯକ୍ଷ୍ମା ରୋଗର ନିୟନ୍ତ୍ରଣ ଏବଂ ମୃତ୍ୟୁହାର ରୋକିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ହରିୟାଣାର ପଞ୍ଚକୁଲାଠାରେ 100 ଦିନ ବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଦେଶର 33 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 347 ଜିଲ୍ଲାରେ କାର୍ଯ୍ୟକାରୀ ହେବ। 2018 ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଟିବି ମୁକ୍ତ ଭାରତର ଅଂଶସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଉଛି। 2018 ମସିହା ପରଠାରୁ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରୋଗର ଚିହ୍ନଟ, ଉପଚାର ଓ ନିରାକରଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିର ଏହି ସମାରୋହରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଆରତୀ ସିଂ ରାଓ ମଧ୍ୟ ଉପସ୍ଥିତ ରହିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କାତାରଠାରେ ଦୋହା ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀର ଚଳିତ 22ତମ ସଂସ୍କରଣର ବିଷୟବସ୍ତୁ ରହିଛି ଅଭିନବତା ଅନିବାର୍ଯ୍ୟ। ଆସନ୍ତାକାଲି ଡକ୍ଟର ଜୟଶଙ୍କର ବାହାରିନ୍ଠାରେ ତାଙ୍କର ସେଠାକାର ପ୍ରତିପକ୍ଷ ଡକ୍ଟର ଅବଦୁଲ୍ଲାତିବ୍ ବିନ୍ ରସିଦ୍ ଅଲ୍ ଜାୟାନିଙ୍କ ସହିତ ଭାରତ ବାହାରିନ୍ ଉଚ୍ଚ ଯୁଗ୍ମ ଆୟୋଗର ଚତୁର୍ଥ ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବହୁବିଧ କ୍ଷେତ୍ରରେ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଆଲୋଚନା କରାଯିବ। ଏହାପରେ ଆସନ୍ତାକାଲି ଡକ୍ଟର ଜୟଶଙ୍କର ବିଂଶତମ ଆଇଆଇଏସ୍ଏସ୍ ମାନମା ବୈଠକରେ ଅଂଶଗ୍ରହଣ କରିବେ। ବୈଠକର ଚଳିତ ବର୍ଷର ବିଷୟବସ୍ତୁ ରହିଛି ମଧ୍ୟପ୍ରାଚ୍ୟ ନେତୃତ୍ୱରେ ଆଞ୍ଚଳିକ ସମୃଦ୍ଧି ଓ ନିରାପତ୍ତାକୁ ସୁସଂହତ କରିବା। ମିଳିତ ଜାତିସଂଘର ନିଶା ଔଷଧ ଆୟୋଗ ସିଏନ୍ଡିର 68ତମ ଅଧିବେଶନର ଅଧ୍ୟକ୍ଷ ରୂପେ ଭାରତ ମନୋନୀତ ହୋଇଛି। ମିଳିତ ଜାତିସଂଘର ଭିନାଠାରେ ଭାରତର ସ୍ଥାୟୀ ପ୍ରତିନିଧି ଶମ୍ଭୁ କୁମାରନ୍ ବିଧିବଦ୍ଧ ଭାବେ ଗତକାଲି ଏହାର ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଔଷଧ ସମ୍ପର୍କିତ ପ୍ରସଙ୍ଗରେ ସିଏନ୍ଡି ହେଉଛି ମିଳିତ ଜାତିସଂଘର ମୁଖ୍ୟ ନୀତି ପ୍ରଣୟନକାରୀ ସଂସ୍ଥା। ବିଶ୍ୱବ୍ୟାପୀ ହେଉଥିବା ଔଷଧ କାରବାର ଓ ଏହାର ପ୍ରସ୍ତୁତି ସମ୍ପର୍କିତ ସୂତ୍ର ସମେତ ଅନ୍ୟାନ୍ୟ ପ୍ରସଙ୍ଗ ସିଏନ୍ଡି ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେବାର ଭୂମିକା ଏହାଦ୍ୱାରା ପ୍ରତିଫଳିତ ହେଉଛି। ମହାରାଷ୍ଟ୍ର ବିଧାନସଭାର ଆଜିଠାରୁ ଏକ ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ସମୟରେ ବାଚସ୍ପତି ନିର୍ବାଚନ କରାଯିବା ସହିତ ନବନିର୍ବାଚିତ ବିଧାୟକମାନେ ଶପଥ ନେବେ। ମିଳିଥିବା ସୂଚନା ଅନୁଯାୟୀ ନବନିର୍ବାଚିତ ବିଧାୟକମାନେ ଆଜି ଓ ଆସନ୍ତାକାଲି ଶପଥ ନେବେ। ଆସନ୍ତା ସୋମବାର ଦିନ ବାଚସ୍ପତି ନିର୍ବାଚିତ ହେବା ପରେ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ନେତୃତ୍ୱାଧୀନ ମହାୟୁତି ସରକାର ଆସ୍ଥା ଭୋଟ୍ ଲୋଡ଼ିବେ। ବିଧାନସଭାର ଶୀତକାଳୀନ ଅଧିବେଶନ ନାଗପୁରଠାରେ ଆସନ୍ତା 16-21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜୁନିୟର ମହିଳା ହକି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଓମାନର ମସ୍କାଟଠାରେ ଆରମ୍ଭ ହେଉଛି। ଏହି ପ୍ରତିଯୋଗିତାରେ 10ଟି ଦଳ ଭାଗ ନେବେ। ଏଫ୍ଆଇଏଚ୍ ଜୁନିୟର ବିଶ୍ୱକପ୍ 2025 ଲାଗି ଏହା ହେଉଛି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା। ପୁଲ୍ ଏରେ ଭାରତ ସମେତ ଚୀନ, ମାଲେସିଆ, ଥାଇଲାଣ୍ଡ ଓ ବାଂଲାଦେଶ ରହିଥିବାବେଳେ ପୁଲ୍ ବିରେ ଦକ୍ଷିଣ କୋରିଆ, ଜାପାନ, ହଂକଂ, ଶ୍ରୀଲଙ୍କା ଓ ତାଇପେଇ ସ୍ଥାନ ପାଇଛନ୍ତି। ଜ୍ୟୋତିଷଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଛି। ଆସନ୍ତାକାଲି ଭାରତ ଏହାର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ଆସନ୍ତା 15 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଶୀର୍ଷ 5ଟି ଦଳ ଆସନ୍ତା ବର୍ଷର ବିଶ୍ୱକପ୍ ଲାଗି ଯୋଗ୍ୟ ବିବେଚିତ ହେବେ। ଆଡିଲେଡ୍ର ଓଭାଲ୍ଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ସ୍କୋର 1 ୱିକେଟ୍ରେ 86 ରନ୍ରୁ ଅଷ୍ଟ୍ରେଲିଆ ଆଜି ତା'ର ବ୍ୟାଟିଂ ଆରମ୍ଭ କରିବ। ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ 9:30 ଆରମ୍ଭ ହେବ। ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ମ୍ୟାକ୍ସୁଇନେ 38 ଓ ମାର୍ନସ୍ 20 ରନ୍ କରି କ୍ରିଜ୍ରେ ଥିଲେ। ଭାରତର ପ୍ରଥମ ଇନିଂସ୍ର 180 ରନ୍ର ଜବାବରେ ଅଷ୍ଟ୍ରେଲିଆ 94 ରନ୍ ପଛରେ ରହିଛି। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ 6 ୱିକେଟ୍ ହାସଲ କରି ଭାରତକୁ 180 ରନ୍ରେ ଅଲ୍ ଆଉଟ୍ କରିବାକୁ ସକ୍ଷମ ହୋଇଥିଲେ। ଭାରତର ନୀତିଶ କୁମାର ରେଡ୍ଡି ସର୍ବାଧିକ 42 ରନ୍ କରିଥିଲେ। ତେବେ ପର୍ଥଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 295 ରନ୍ରେ ପରାସ୍ତ କରି 1-0 ସିରିଜ୍ ଅଗ୍ରଣୀ ରହିଛି। 19 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଆସନ୍ତାକାଲି ଭାରତ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍ ଦୁବାଇଠାରେ ଭାରତୀୟ ସମୟ ପୂର୍ବାହ୍ନ 10:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି। ବାପ୍ ସ୍ୱେଚ୍ଛାସେବୀମାନଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ସନ୍ଧ୍ୟାରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ 85 ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଓ 28 ନବୋଦୟ ବିଦ୍ୟାଳୟ ଖୋଲିବା ଲାଗି କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି ଏବଂ ଜୁନିୟର ମହିଳା ହକି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଓମାନର ମସ୍କାଟଠାରେ ଆରମ୍ଭ ହେଉଛି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।